ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗର ଅଧ୍ୟକ୍ଷତାଥି ଲୋକସେବା ଭବନ ସମ୍ମିଳନୀ କକ୍ଷନ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଭୌଗୋଳିକ ସ୍ଥିତି ହିସାବରେ ଓଡ଼ିଶା ବାତ୍ୟା ଲାଗି ଅତି ସମ୍ବେଦନଶୀଳ ଆଉ ଜଳବାୟୁ ପରିବର୍ତ୍ତନ ଲାଗି ବାତ୍ୟା ସମ୍ଭାବନା ବଢ଼ୁଥିବାରୁ ଶୂନ ମୃତାହତ ଲକ୍ଷ୍ୟ ଲାଗି ପ୍ରସ୍ତୁତି ଜାରି ରହିଛି। ପାଣିପାଗ ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ବୈଠକଟି ଯୋଗ ଦେଇକରି କହିଛନ୍ତି ଏହାଦେ ଓଡ଼ିଶା ଉପକୂଳ କେନ୍ସି ପ୍ରକାରର ବାତ୍ୟାର ସମ୍ଭାବନା ନାହିଁ। ହେଲେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ହିସାବରେ ସବୁ ସ୍ତର୍ଣ୍ଣ ପ୍ରସ୍ତୁତ ରହିବାରକେ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। 30 ଓଡ୍ରାଫ୍ ଦଳ ସହିତ ଜଳସମ୍ପଦ, ସ୍ୱାସ୍ଥ୍ୟ, କୃଷି, ପୂର୍ତ୍ତ, ଖାଦ୍ୟ ଯୋଗାଣ ବାଗିର ବିଭାଗ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍। ଏସବୁ ବିଭାଗମାନଙ୍କୁ ଏସ୍ଓପିକେ କଡ଼ାକଡ଼ି ଭାବେ ପାଳନ କରବାର, କଣ୍ଟ୍ରୋଲ ରୁମ୍କେ ସକ୍ରିୟ କରବାର ଆଉ ଠିକ୍ ସମୟରେ ସୂଚନା ପ୍ରସାର କରବା ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ରୂପାନ୍ତରଣକାରୀ ସହରୀ ପ୍ରଶାସନ କ୍ଷେତ୍ରଥି ନିଜର ଜାତୀୟ ନେତୃତ୍ୱକେ ଅତକା ବରକସ କରିକି ଓଡ଼ିଶା ସରକାର ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡର ପହିଲା ଜାତୀୟ ଏପେକ୍ସ କମିଟି ବୈଠକଟି ଗୋଟିଏ ମହତ୍ତ୍ୱାକାଂକ୍ଷୀ ଆଇବା ପିଢ଼ିର ସହରୀ ବିକାଶ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍। କେନ୍ଦ୍ର ଗୃହ ନିର୍ମାଣ ଆଉ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଓଡ଼ିଶା ତରଫ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ୟୁସିଏଫ୍ ଢାଞ୍ଚାଟି 5,000 କୋଟିରୁ ଅତକା ଟଙ୍କାର 5 ମୁଖିଆ ସହରୀ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଓଡ଼ିଶାର ବିକାଶମୁଖୀ ସହରୀ ମଡେଲକେ ଜାତୀୟ ଏପେକ୍ସ କମିଟି ପ୍ରଶଂସା କରିବାର ସହିତ ଇଟାକେ ସମନ୍ୱିତ ସହରୀ ରୂପାନ୍ତରଣ ମଡେଲ ବୋଲି କହିଛନ୍। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲି ସମ୍ବଲପୁର ଗସ୍ତଥି ଆସିକରି ସମ୍ବଲପୁର ମହାନଗର ନିଗମର ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ମହାନଗର ନିଗମ ଆଉ ଅଲଗା ପୌରାଞ୍ଚଳର ବିକାଶମୂଳକ କାମର ଅଗ୍ରଗତି ବାବଦେ ଆଲୋଚନା କରାଯାଇଥିଲା। ପିଏମ୍ଏୱାଇ ସହରାଞ୍ଚଳ, ମଧୁବାବୁ ପେନ୍ସନ୍, ଗରିମା ଯୋଜନା, ପାନୀୟ ଜଳ, ସ୍ୱେରେଜ୍, ସ୍କାର୍ଟ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍, ଆହାର କେନ୍ଦ୍ର ଆଉ କ୍ରୁଟ୍ ପ୍ରକଳ୍ପ ସହିତ ମହାନଗର ନିଗମ ଇଲାକାନ ବର୍ଷା ପାଇଁ ନିଷ୍କାସନ ଆଉ ଏଫୋର୍ଡେବୁଲ୍ ହାଉସିଂ ପ୍ରୋଜେକ୍ଟ ଉପରେ ଖାସ ଭାବେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଲାଗି ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରବାରକେ ଅନୁମୋଦନ କରାଯାଇଛି। ଏ ଅବସରରେ ମନ୍ତ୍ରୀ ଭିନ୍ ଭିନ୍ ଯୋଜନା ଅଧୀନ ହିତାଧିକାରୀମାନଙ୍କୁ ସାହାଯ୍ୟ ମାଟିଛନ୍। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 2 କ୍ଷେପର 2 ଦିନର କାମ ଗଲାକାଲି ଶେଷ ହୋଇଛି। ଉପରବେଳା 3:40 ଦଲ ମନ୍ଦିର ଭିତରକେ ଯାଇଥିଲେ। 4:27 ଗଣତି କାମ ମୁଲ୍ହେଇକରି ପାଖାପାଖି 4:18 ତକ ଚାଲିଥିଲା। ଗଲାକାଲିକେ ମିଶେଇକରି ମୋଟ 6 ଗଣତି କାମ କରାଯାଇଛି। ସବୁ ଅଳଙ୍କାରମାନଙ୍କୁ ଚିହ୍ନଟ କରାଯାଇକରି କପଡ଼ାଥି ରଖିକରି ଷ୍ଟିଲ୍ ବାକସ ଆଉ ସିନ୍ଧୁକ ଭିତରେ ସୁରକ୍ଷିତ ଭାବେ ବନ୍ଦ କରାଯାଉଛି। ଏ ମାସେ ଆଉ 7 ଗଣତି କାମ କରାଯିବା। ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ବିଲ୍ ଗଣତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇବା ଜୁନ୍ 21 ଦିନ ହେବା। ପରୀକ୍ଷାର ପହିଲା ପେପର ସକାଳ 9:00-11:00 ତକ ଆଉ 2 ପେପର ଦ୍ୱିପହର 2:00 ମୁଲେଇକରି ଉପରବେଳା 4:30 ତକ ହେବା। ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀ ଜୁନ୍ 9 ବୋର୍ଡ ୱେବ୍ସାଇଟ୍ରୁ ତାଙ୍କର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫ ସୂଚନା ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ ସଂସ୍କାର ଭାରତୀ ଓଡ଼ିଶା ତରଫ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲା 11 ବରଗଡ଼ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବାର ବେଳେ 2 ସଂଜେ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ ଆଉ ପଦ୍ମଶ୍ରୀ ହଲଧର ନାଗ ଉପସ୍ଥିତ ଥିଲେ। ଆଜି ଉଦ୍ଯାପିତ ହେବାରକେ ଥିବା କାର୍ଯ୍ୟକ୍ରମଟି କଳାକାରମାନେ ଭିନ୍ ଭିନ୍ ଲୋକନାଚ ଆଉ ଆଦିବାସୀ ନାଚ ପରିବେଷଣ କରୁଛନ୍। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଓଡ଼ିଆ ଭାଷାତି ସରକାରୀ କାମ କରିବା ଲାଗି 2 ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ଜିଲ୍ଲାସ୍ତରୀୟ ଅଧିକାରୀ ଆଉ କର୍ମଚାରୀମାନେ ଭାଗ ନେଇଛନ୍। ଓଡ଼ିଆ ଭାଷାତି କାମ କରିବାଟା ଆମର ଲାଗି ଗର୍ବର ବିଷୟ ଆଏ ଆଉ ସୁବର୍ଣ୍ଣପୁର ଜିଲ୍ଲା ଇଥି ରାଜ୍ୟର ପ୍ରତିନିଧିତ୍ୱ କରବା ବୋଲି ଜିଲ୍ଲାପାଳ କହିଛନ୍। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ହୋଇଥିବା ଏହି ଶିବିର ରାଜ୍ୟ 8 ଜିଲ୍ଲା ଭାବେ ସୁବର୍ଣ୍ଣପୂର୍ଣ୍ଣ ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାକେ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟଥି ଗଲାକାଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା କାର୍ଯ୍ୟଖସଡ଼ା ଅନୁମୋଦନ ସହିତ ବାଲ୍ୟ ବିବାହ ରୋକବାର, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷାର୍ଥୀ ସହଭାଗିତା ଆଉ ଅବହେଳିତ ଛୁଆମାନଙ୍କୁ ସରକାରୀ ଯୋଜନାମାନଙ୍କେ ସାମିଲ କରବାରକେ ରଣନୀତି ତିଆରି କରବାର ଉପରେ ଆଲୋଚନା କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।